ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଆକାଶ ମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ। ପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ ପ୍ରାଣ ପାଇଁ ହିତ, ପ୍ରମାଣ ବାକ୍ୟ ଅଟଳ ଜ୍ଞାନ ପ୍ରଦାୟକ। ପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ ପ୍ରାଣ ପାଇଁ ହିତ, ପ୍ରମାଣ ବାକ୍ୟ ଅଟଳ ଜ୍ଞାନ ପ୍ରଦାୟକ। ପ୍ରଭୁଙ୍କ ବିଧି ଯଥାର୍ଥ ଆନନ୍ଦ ଜନକ, ଆଜ୍ଞା ସକଳ ନିର୍ମଳ ଚକ୍ଷୁର ଆଲୋକ। ଆକାଶ ମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ।
କୁମ୍ଭ ବାକ୍ୟ ଦ୍ୱାରା ଦାସ ଚେତନା ଯେ ପାଏ ପ୍ରତିପାଳନରେ ତାର ମହାଫଳ ଥାଏ କୁମ୍ଭ ବାକ୍ୟ ଦ୍ୱାରା ଦାସ ଚେତନା ଯେ ପାଏ ପ୍ରତିପାଳନରେ ତାର ମହାଫଳ ଥାଏ ମୋର ଶୈଳ ମୁକ୍ତିଦାତା ଆହେ ସଦା ପ୍ରଭୁ ମୁଖ ବାକ୍ୟ ହୃଦ ଧ୍ୟାନ ତୁମ୍ଭ ଗ୍ରାହ୍ୟ ଆକାଶ ମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ ଶୂନ୍ୟ ମଣ୍ଡଳ ତାଙ୍କ ହସ୍ତକୃତ କର୍ମ ଶୂନ୍ୟ ମଣ୍ଡଳ ତାଙ୍କ ହସ୍ତକୃତ କର୍ମ ସକଳ ପ୍ରକାଶ କରେ ଆକାଶ ମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନ କରେ।
ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ନମସ୍କାର ପ୍ରିୟ ଶ୍ରୋତା, ଆଉ ଥରେ ଚାଲନ୍ତୁ ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ପ୍ରିୟ ଶ୍ରୋତା, ଆଜି ଆମ୍ଭେମାନେ ଆଲୋଚନା କରିବାକୁ ଯାଉଅଛୁ ଝାଡ଼ା ରୋଗ ବିଷୟରେ। ଭାରତରେ ଅଧିକାଂଶ ସ୍ଥାନରେ ଝାଡ଼ା ରୋଗରେ ଲୋକେ ଆକ୍ରାନ୍ତ ହୋଇଥାନ୍ତି, ତାହେଲେ ଏହି ଝାଡ଼ା ରୋଗରୁ ବାହାର ହେବା ପାଇଁ କୋପ ବା କୌଣସି ପ୍ରକାର ଚିକିତ୍ସା ଦରକାର। ପ୍ରିୟ ଶ୍ରୋତା, ମୁଁ ଆପଣମାନଙ୍କୁ କିଛି ଟିପ୍ପଣୀ ଦେଉଅଛି, ଏହାକୁ ଯଦି ସମୟ ଧରି ବ୍ୟବହାର କରିବେ ମୁଁ ଆଶା କରୁଛି ଝାଡ଼ା ରୋଗ ଦୂର ହୋଇଯିବ। ସିମିଲି ଗଛର ଛେଲିକୁ ଗାଈ ଦୁଧରେ ବାଟି ଖାଇଲେ ସମସ୍ତ ପ୍ରକାର ଝାଡ଼ା ଭଲ ହୋଇଥାଏ। ଉଷୁନା ଚାଉଳ ସହ ପସାରୁଣୀ ପତ୍ର ବାଟି ଚିନି ମିଶାଇ ଖଲି କରି ଖାଇଲେ ବିଭିନ୍ନ ପ୍ରକାର ଝାଡ଼ା ରୋଗ ଭଲ ହୋଇଥାଏ। ମୁଥା ରସରେ ଅଳ୍ପ ମହୁ ମିଶାଇ ଖାଇଲେ ସମସ୍ତ ଝାଡ଼ା ରୋଗ ଭଲ ହୋଇଥାଏ। ପାତଲା ଝାଡ଼ା ପାଇଁ କ'ଣ କରାଯିବ? ବରକୋଳିର ଅପୁଟା ପତ୍ର 5 ଗୋଟି, ଅଦା 10 ଗ୍ରାମ, ମିଶ୍ରି 20 ଗ୍ରାମ, ଗୁଜୁରାଟି ଚୋପା ସହିତ ଗୋଟିଏ, ଏହାକୁ ଭଲ ଭାବରେ ବାଟି ଦେଇ କପଡ଼ା ଦ୍ୱାରା ଛାଣି ନେଇ ଦିନରେ 2 ପାନ ସେବନ କରିଲେ ସମସ୍ତ ପ୍ରକାର ପତଳା ଝାଡ଼ାକୁ ବା ପତଳା ଝାଡ଼ାରୁ ଉପଶମ ମିଳିଥାଏ। ପ୍ରିୟ ଶ୍ରୋତା, ଯଦି ଏହି ଯେଉଁ ଠିକଣା ଦ୍ୱାରା ଆପଣମାନଙ୍କୁ କିଛି ଉପକାର ହେଉଅଛି, ଏହା ବହୁତ ଉତ୍ତମ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori।
କରିବି ଘୋଷଣା ତୁମ୍ଭ ମହାନତା, କରିବି ଘୋଷଣା ପ୍ରତି କ୍ଷଣେ କହୁଥିବି ଧନ୍ୟ ଧନ୍ୟ ସ୍ତୁତି କରୁଥିବି ମୁଁ ପ୍ରତିଦିନ ତୁମର କରୁଥିବି ବନ୍ଦନ ହେ ରାଜାଧିରାଜ ପରମେଶ୍ୱର ହେ ରାଜାଧିରାଜ ପରମେଶ୍ୱର
ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି ତାହାଙ୍କ ଆନନ୍ଦ ଆଉ ତାହାଙ୍କ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ, କରୁଣାରେ ପ୍ରେମରେ ଭରାଇ ରଖନ୍ତୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ ଠୁ ତାହାଙ୍କ ଆଧ୍ୟାତ୍ମିକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଯିହୁଦୀମାନଙ୍କ ବ୍ୟବସ୍ଥା। ଯେବେ ଆମେ ବ୍ୟବସ୍ଥା କହୁ ବା ନିୟମ କାନୁନ ବୋଲି କହୁ, ଏହି ନିୟମ କାନୁନ ଯେତେ ନାଗରିକ ଯେତେ ଲୋକ ସେହି ଦେଶରେ ବାସ କରୁଛନ୍ତି ସେମାନଙ୍କ ପାଇଁ ଯେପରି ସେମାନଙ୍କର ଚାଲିଚାଲନ ରହିବା ଖାଇବା ପିଇବା ସବୁ ପାଇଁ ସୁରକ୍ଷାରେ ସୁବିଧାରେ ହୋଇପାରିବ, ଏହି ନିମନ୍ତେ ବ୍ୟବସ୍ଥା ଗଠନ କରାଯାଇଥାଏ। ଚାଲନ୍ତୁ ତାହେଲେ ଆଜି ଯିହୁଦୀମାନଙ୍କ ବ୍ୟବସ୍ଥା ବିଷୟରେ କିଛି ସମୟ ଆମ୍ଭେ ଆଲୋଚନା କରିବା। ଯଦି ଆମ୍ଭେମାନେ ଲେବୀୟ ପୁସ୍ତକ 12:16-23 ପର୍ଯ୍ୟନ୍ତ ପଢ଼ିବା, ଏଠି କୁହାଯାଉଛି ଏହିପରି, ଅଥବା ଯେବେ ଯେହି କଥା କଞ୍ଚା ମାଂସ ପୁନର୍ବାର ପାଲଟି ଶ୍ୱେତବର୍ଣ୍ଣ ହୋଇଯାଏ ତେବେ ସେ ଯାଜକ ନିକଟକୁ ଯିବ, ଆଉ ଯାଜକ ତାହାକୁ ଦେଖିବ। ପୁଣି ଦେଖ, ଯେବେ ସେହି ଘା ଶ୍ୱେତବର୍ଣ୍ଣ ହୋଇଥାଏ ତେବେ ଯାଜକ ସେ ଘାକୁ ଲୋକକୁ ଶୁଚି ବୋଲି ପ୍ରକାଶ କରିବ। ସେ ଶୁଚି ଆଉ ଶରୀରର ଚର୍ମରେ ବଥ ହୋଇ ଭଲ ହେଲା ଉତ୍ତାରେ ଯେବେ ସେହି ବଥ ସ୍ଥାନରେ ଶ୍ୱେତବର୍ଣ୍ଣ ଫୁଲା ଅବା ରକ୍ତ ଶ୍ୱେତବର୍ଣ୍ଣ ଚିକ୍କନ ଚିହ୍ନ ହୁଏ ତେବେ ତାହା ଯାଜକକୁ ଦେଖାଇବ, ତହିଁରେ ଯାଜକ ତାହା ଦେଖିବ। ଆଉ ଦେଖ, ଯେବେ ତାହା ଚର୍ମର ନିଚସ୍ତ ଦେଖାଯାଏ ଓ ତହିଁର ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ବଥରୁ ଉତ୍ପନ୍ନ କଷ୍ଟ ରୋଗର ଘା ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖେ ତହିଁରେ ଶ୍ୱେତବର୍ଣ୍ଣ ଲୋମ ନଥାଏ ଓ ତାହା ଚର୍ମର ନିଚସ୍ତ ନ ହୋଇ ମିଳନ ହୋଇଥାଏ ତେବେ ଯାଜକ ତାହାକୁ 7 ଦିନ ରୁଦ୍ଧ କରି ରଖିବ। ଆଉ ଯେବେ ତାହା ଚର୍ମରେ ବ୍ୟାପେ ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ଘା ମାତ୍ର ଯେବେ ସେହି ଚିକ୍କନ ଚିହ୍ନ ସ୍ଥାନରେ ଥାଇ ନ ବଢ଼େ ତେବେ ତାହା ବଥର ଚିହ୍ନ ଅଟେ, ପୁଣି ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ। ପ୍ରିୟ ଶ୍ରୋତା, ପୁରାତନ ନିୟମରେ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଅଛି ଏହି ବ୍ୟବସ୍ଥାକୁ। 1 ନୈତିକ ବ୍ୟବସ୍ଥା, 2 ବିଧିବିଧାନର ବ୍ୟବସ୍ଥା, 3 ନାଗରିକ ବ୍ୟବସ୍ଥା, 4 ସମାଜ ଏବଂ ନ୍ୟାୟ ବିଚାର ବ୍ୟବସ୍ଥା, 5 ସ୍ୱାସ୍ଥ୍ୟ ବ୍ୟବସ୍ଥା। ପ୍ରିୟସୋତା, ଏହା ଅପ୍ରକୃତ ଅଂଶର ବିଭାଜିତ। ଏହି ବିଭାଜିତ ମଧ୍ୟରେ ମେଲ ରହିଛି ଏବଂ ଏହା ପରସ୍ପର ମଧ୍ୟରେ ଆଧାରିତ। ପୂର୍ବକାଳରେ ଏହା ପରସ୍ପର ମଧ୍ୟରେ ମେଲ ନାହିଁ ବୋଲି ଅନୁଭବ ନଥିଲା। ନୈତିକ ବ୍ୟବସ୍ଥା କହିଲେ ନ ଆଜ୍ଞା ବୁଝାଏ ଯାହା ଆମେ ପାଉ, ଯାତ୍ରା ପୁସ୍ତକ 20:1-17। ଏହିପରି ଅନନ୍ତର ସଦାପ୍ରଭୁ ଏହିସବୁ କଥା କହିଲେ ଯେ ତୁମକୁ ଦାସଗୃହ ସ୍ୱରୂପ ମିଶ୍ର ଦେଶରୁ ବାହାର କରି ଆଣିଅଛନ୍ତି, ତୁମର ସେହି ସଦାପ୍ରଭୁ ପରମେଶ୍ୱର ଆମ୍ଭେ। ଆମ୍ଭ ସାକ୍ଷାତରେ ତୁମର ଆଉ କୌଣସି ଦେବତା ନାହିଁ, ତୁମେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ
କରିବ ନାହିଁ କି ଉପସ୍ଥିତ ସ୍ୱର୍ଗରେ କି ନିଚସ୍ଥିତ ପୃଥିବୀରେ କି ପୃଥିବୀର ଅନିଚସ୍ଥିତ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମ୍ଭେ ସେମାନଙ୍କୁ ପ୍ରମାଣ କରିବ ନାହିଁ କି ସେମାନଙ୍କର ସେବା କରିବ ନାହିଁ, ଯେହେତୁ ଆମ୍ଭେ ତୁମର ସଦାପ୍ରଭୁ ପରମେଶ୍ୱର। ସ୍ୱଗୌରବ ରକ୍ଷଣରେ ଉଦ୍ୟୋଗୀ ପରମେଶ୍ୱର ଅଟୁ। ପୁଣି ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୌତୃକ ଅପରାଧର ପ୍ରତିଫଳତା। ମାତ୍ର ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି ଓ ଆମର ଆଜ୍ଞା ପାଳନ କରନ୍ତି, ଆମେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ। ତୁମ୍ଭେ ଆପନା ସଦାପ୍ରଭୁ ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, ଯେହେତୁ ଯେ କେହି ତାହାଙ୍କର ନାମ ମିଥ୍ୟାରେ ନିଏ ସଦାପ୍ରଭୁ ତାହାଙ୍କୁ ନିରପଧା ଗଣନା କରିବେ ନାହିଁ। ବିଶ୍ରାମ ଦିନ ପବିତ୍ର ରୂପେ ପାଳନ କରିବାକୁ ସ୍ମରଣ କର। ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ, ମାତ୍ର ସପ୍ତମ ଦିନ ତୁମ ସଦାପ୍ରଭୁ ପରମେଶ୍ୱରଙ୍କ ବିଶ୍ରାମ ଦିନ ଅଟେ। ତ ତହିଁରେ ତୁମେ କି ତୁମର ପୁତ୍ର କି ତୁମର କନ୍ୟା, ତୁମର ଦାସ କି ଦାସୀ, ତୁମର ପଶୁ କି ତୁମର ନଗର ଦ୍ୱାର ବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବ ନାହିଁ, ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ତସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ। ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି। ତୁମ୍ଭେ ଆପଣା ପିତା ଓ ଆପଣା ମାତାକୁ ସମ୍ଭ୍ରମ କର। ତହିଁରେ ତୁମର ସଦାପ୍ରଭୁ ପରମେଶ୍ୱର ତୁମକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ ଦୀର୍ଘ ପରମାୟୁ ହେବ। ତୁମ୍ଭେ ନରହତ୍ୟା କରିବ ନାହିଁ, ତୁମ୍ଭେ ବ୍ୟଭିଚାର କରିବ ନାହିଁ, ତୁମ୍ଭେ ଚୋରି କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷା ଦେବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା କି ଦାସ କି ଦାସୀ କି ତାହାର ଗୋରୁ କି ଗଧ କି ତୁମ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ। ପ୍ରିୟ ଶ୍ରୋତା, ଏହି ବ୍ୟବସ୍ଥା ମାନବ ସମାଜର ନୈତିକ କର୍ତ୍ତବ୍ୟ ବିଷୟରେ ଜଣାଏ। ଏହି ଦଶ ଆଜ୍ଞା ଆଦେଶରେ ବିଭିନ୍ନ ନିୟମମଲୀ ଜୀବନରେ ବଞ୍ଚିବା ଯାଏ ନିଷ୍ଠାପର ରୂପେ ପାଳନ କରିବା ଆବଶ୍ୟକ, ଏବଂ ଏହାର ପରିଣାମ ବାଇବଲର ପ୍ରଥମ ପାଞ୍ଚଟି ପୁସ୍ତକ ମଧ୍ୟରେ ଜଣାଏ। ବିଭିନ୍ନ ଅବସ୍ଥାରେ ପରମେଶ୍ୱରଙ୍କ ବ୍ୟବସ୍ଥା କିପରି ପାଳନ କରିବାକୁ ହେବ ଯାହା ଜଣାଏ, ଏହା ମଧ୍ୟ ନୈତିକ ବ୍ୟବସ୍ଥା ଉପରେ ଆଧାରିତ। ଏହା ନାଗରିକ ବ୍ୟବସ୍ଥା ସହିତ ମଧ୍ୟ ଜଡ଼ିତ। ଏହା ଅଧିକାରୀ ନେତାମାନଙ୍କ ସହିତ ଏବଂ ସହ ପଡ଼ୋଶୀ ନାଗରିକ ସହିତ କିପରି ବାସ କରିବାକୁ ପଡ଼ିବ ତାହାର ସୂଚନା ଦିଏ। ପ୍ରିୟସତା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନ୍ୟ ବ୍ୟବସ୍ଥାମାନଙ୍କ ଉପରେ ଆଧାରିତ। ଦଶ ଆଜ୍ଞାର ବ୍ୟବସ୍ଥା ସିଧାସକଲ ଭାବରେ ଲୋକମାନଙ୍କୁ ଦିଆଗଲା। ଏହାକୁ ଅର୍ଥାତ୍ ଦଶ ଆଜ୍ଞା ବିଶେଷ ମୁଖ୍ୟ ରୂପେ ସ୍ୱତନ୍ତ୍ର କରାଯାଏ, କିନ୍ତୁ ଅନ୍ୟାନ୍ୟ ବ୍ୟବସ୍ଥା ମୂଷାଙ୍କ ଦ୍ୱାରା ଦିଆଯାଇଅଛି। ପ୍ରିୟ ଶ୍ରୋତା, ଏହି ବ୍ୟବସ୍ଥା ସଦାପ୍ରଭୁ ପରମେଶ୍ୱର ସେହି ଇସ୍ରାଏଲୀୟମାନଙ୍କୁ ଦେଇଥିଲେ। ବର୍ତ୍ତମାନ ସେହି ବ୍ୟବସ୍ଥା ମଧ୍ୟ ଆଜି ଲାଗୁ ରହିଅଛି। ଯଦି ଆମେ ଆମ ପଡ଼ୋଶୀ ଲୋକଙ୍କୁ ପ୍ରେମ କରୁ, ତାହେଲେ ସେମାନଙ୍କୁ ମିଥ୍ୟା ଶିକ୍ଷା ବା ମିଥ୍ୟା ସାକ୍ଷା ଦେବା ନାହିଁ, ଚୋରି କରିବା ନାହିଁ ବା ନରହତ୍ୟା କରିବା ନାହିଁ। ପ୍ରିୟ ଶ୍ରୋତା, ଶାସନକାରୀ ଦେଶରେ ନିୟମ କାନୁନ ଯାହା ବ୍ୟବସ୍ଥା ହୋଇଅଛି ଆମ ଭଲ ପାଇଁ ସେହି ସମୟରେ ଇସ୍ରାଏଲଙ୍କ ପାଇଁ ସେହି ସଦାପ୍ରଭୁ ସେମାନଙ୍କ ଉତ୍ତମ ପାଇଁ ସେହି ବ୍ୟବସ୍ଥା ପ୍ରଦାନ କରିଥିଲେ ଯେପରିକି ସେହି ବ୍ୟବସ୍ଥା ଅନୁସାରେ ଯଦି ସେମାନେ ଚାଲିବେ ନିଶ୍ଚିତ ଭାବରେ ସେମାନେ ବିନା ଆପଦରେ ପଡ଼ି ସୁରକ୍ଷାରେ ରହିପାରିବେ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଯେଉଁ ବ୍ୟବସ୍ଥା ବର୍ତ୍ତମାନ ଆମେ ପଢ଼ିଲୁ ସେ ବ୍ୟବସ୍ଥା ଅନୁସାରେ ଆମେ ଆମ ଜୀବନ ଏହି ପୃଥିବୀରେ ଚଲାଇବା। ଏହା ପାଇଁ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରୁ ସାହାଯ୍ୟ ମାଗିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଉତ୍ସର୍ଗ କରୁଅଛୁ ପ୍ରଭୁ, ଯେହେତୁ ତୁମ୍ଭେ ହିଁ ପ୍ରଶଂସା ଗୌରବ ସମ୍ମାନର ଯୋଗ୍ୟ। ବର୍ତ୍ତମାନ ଯାହା କିଛି ଆମେ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣିଲୁ ସେହି ସବୁ ମନରେ ରଖିବା ପାଇଁ ଆମମାନଙ୍କୁ ବୁଦ୍ଧିରେ ଜ୍ଞାନରେ ଆଶିଷରେ ଭରାଇ ଦିଅ, ଆଉ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଆଉ ପରିଶେଷେ ଯେବେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ହେ ପରମେଶ୍ୱର ଆମମାନଙ୍କୁ ମନେ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।